ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଆଙ୍ଗୋଲା ଓ ବୋତ୍ସୁଆନାକୁ ଆଜିଠାରୁ 6 ଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ ଆଜି ବାରାଣସୀରେ 4 ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର କରିବେ ଶୁଭାରମ୍ଭ। ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଆଇନ ସେବା ପ୍ରଦାନ ବ୍ୟବସ୍ଥାର ସଶକ୍ତିକରଣ ସମ୍ପର୍କିତ ଏକ ଜାତୀୟ ସମ୍ମିଳନୀକୁ ମଧ୍ୟ କରିବେ ଉଦ୍ଘାଟନ। ଆସନ୍ତା ବର୍ଷ ଭାରତ ଗସ୍ତ କରିପାରନ୍ତି ବୋଲି ଆମେରିକା ରାଷ୍ଟ୍ରପତିଙ୍କ ସୂଚନା। ଛତିଶଗଡ଼ର ରାୟପୁରଠାରେ ଗତକାଲି ପୁଲିସ ନିକଟରେ ଏକ ପ୍ରମୁଖ ମାଓବାଦୀ ସଂଗଠନ ଉଦନ୍ତି ଏରିଆ କମିଟିର ସମସ୍ତ ସକ୍ରିୟ ସଦସ୍ୟଙ୍କ ଆତ୍ମସମର୍ପଣ। ଏବଂ ପୁରୁଷ T20 କ୍ରିକେଟ୍ ସିରିଜ୍ର ଅନ୍ତିମ ମ୍ୟାଚ୍ରେ ଆଜି ଭାରତ ବ୍ରିସବେନ୍ଠାରେ ଭେଟିବ ଆୟୋଜକ ଅଷ୍ଟ୍ରେଲିଆକୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଆଙ୍ଗୋଲା ଏବଂ ବୋତ୍ସୁଆନାକୁ 6 ଦିନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀଠାରେ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି 2 ରାଷ୍ଟ୍ର ଗସ୍ତ କରିବାରେ ରାଷ୍ଟ୍ରପତି ମୁର୍ମୁ ହେଉଛନ୍ତି ଭାରତର ପ୍ରଥମ ରାଷ୍ଟ୍ରମୁଖ୍ୟ। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ 2 ଦେଶରେ ତାଙ୍କ ପ୍ରତିପକ୍ଷମାନଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି 2 ଦେଶ ସହିତ ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ବାଣିଜ୍ୟ ଓ ଜନସମ୍ପର୍କ ସମେତ ବିଭିନ୍ନ ପ୍ରାଥମିକ କ୍ଷେତ୍ରରେ ସହଯୋଗ ଓ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉପରେ ମୁଖ୍ୟତଃ ଆଲୋଚନା କରାଯିବ। ବୋତ୍ସୁଆନା ସହିତ ପ୍ରକଳ୍ପ ଚିତା ସମ୍ପର୍କରେ ମଧ୍ୟ ରାଷ୍ଟ୍ରପତି ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏତଦ୍ବ୍ୟତୀତ ସେ ସ୍ଥାନୀୟ ସଂସଦରେ ଉଦ୍ବୋଧନ ଦେବା ସହିତ ଏହି 2 ଆଫ୍ରିକୀୟ ଦେଶରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା 11 ଆଙ୍ଗୋଲା ସ୍ୱାଧୀନତାର 50ତମ ବାର୍ଷିକୀ ସମାରୋହରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ମୁର୍ମୁଙ୍କର ଏହି ଗସ୍ତ ଦ୍ୱାରା ଭାରତ ସହିତ ଆଫ୍ରିକୀୟ ଦେଶଗୁଡ଼ିକର ସମ୍ପର୍କକୁ ଅଧିକ ସଶକ୍ତ କରିବା ତଥା ଗ୍ଲୋବାଲ୍ ସାଉଥ୍ ରାଷ୍ଟ୍ରଗୁଡ଼ିକ ସହିତ ମଧ୍ୟ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦୃଷ୍ଟିକୋଣ ପ୍ରତିଫଳିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରାଣସୀରେ 4 ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ଏହି ଟ୍ରେନ୍ଗୁଡ଼ିକ ବନାରସ ଖଜୁରାଓ, ଲକ୍ଷ୍ନୌ ସାହାରନପୁର, ଫିରୋଜପୁର ଦିଲ୍ଲୀ ଏବଂ ଏର୍ଣ୍ଣାକୁଲମ୍ ବେଙ୍ଗାଲୁରୁ ମଧ୍ୟରେ ଚଳାଚଳ କରିବ। ଏହାଦ୍ୱାରା ଯାତ୍ରୀମାନଙ୍କର ଏହି ପଥରେ ଯାତ୍ରା ସମୟ ହ୍ରାସ ପାଇବା ସହିତ ଆଞ୍ଚଳିକ ସଂଯୋଗୀକରଣ ବୃଦ୍ଧି ପାଇବ ଏବଂ ପର୍ଯ୍ୟଟନ କ୍ଷେତ୍ର ଓ ଦେଶବ୍ୟାପୀ ଆର୍ଥିକ କାରବାର ମଧ୍ୟ ପ୍ରୋତ୍ସାହିତ ହେବ। ଆଜି ଅନୁଷ୍ଠିତ ହେବାକୁ ଥିବା ଏହି ଉଦ୍ଘାଟନୀ ସମାରୋହରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆଜି ଶୁଭାରମ୍ଭ ହେଉଥିବା ଟ୍ରେନ୍ ଚଳାଚଳ ଦ୍ୱାରା ବାରାଣସୀ, ପ୍ରୟାଗରାଜ, ଚିତ୍ରକୁଟ ଓ ଖଜୁରାହୋ ସମେତ ଦେଶର ସାଂସ୍କୃତିକ ତଥା ଧାର୍ମିକ ପ୍ରତିଷ୍ଠାନଗୁଡ଼ିକ ସହିତ ସଂଯୋଗୀକରଣ ବ୍ୟବସ୍ଥା ସୁସଂହତ କରାଯାଇପାରିବ। ଏହି 4 ଟ୍ରେନ୍ ଦ୍ୱାରା ଲକ୍ଷ୍ନୌ, ସୀତାପୁର, ଶାହାଜାନପୁର, ବରେଲି, ମୋରଦାବାଦ, ବିଜ୍ନୌର, ସାହାରନପୁର ବାସିନ୍ଦା ଉପକୃତ ହେବା ସହ ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ସଂଯୋଗୀକରଣ ଅଧିକ ସଶକ୍ତ ହୋଇପାରିବ। ଗତ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରାଣସୀରେ ପହଞ୍ଚିଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ଥାନୀୟ ଜନସାଧାରଣ ଓ ବିଜେପିର କର୍ମକର୍ତ୍ତାଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ସୁପ୍ରିମକୋର୍ଟ ପରିସରରେ ଆଇନ ସେବା ପ୍ରଦାନ ବ୍ୟବସ୍ଥାର ସଶକ୍ତିକରଣ ସମ୍ପର୍କିତ ଏକ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଏଥିସହିତ ପ୍ରଧାନମନ୍ତ୍ରୀ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରସ୍ତୁତ କମ୍ୟୁନିଟି ମେଡିଏସନ୍ ତାଲିମ ମଡ୍ୟୁଲ୍ର ମଧ୍ୟ ଶୁଭାରମ୍ଭ କରିବେ। ଏହି ଅବସରରେ ଶ୍ରୀ ମୋଦି ସମାରୋହରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। 2 ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ସ୍ଥାୟୀ ଲୋକ ଅଦାଲତ, ଆଇନ ସେବା ପ୍ରତିଷ୍ଠାନଗୁଡ଼ିକର ଆର୍ଥିକ ପରିଚାଳନା ଓ ଆଇନ ସହାୟତା ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ଗୌହାଟୀଠାରେ ଗେଟ୍ୱେ ଗୌହାଟୀ ଟର୍ମିନାଲ୍ ଓ ଜେଟି ଏବଂ ବ୍ରହ୍ମପୁତ୍ର ରିଭରଫ୍ରଣ୍ଟର ଉଦ୍ଘାଟନ କରିଛନ୍ତି। ଏହି 2 ଐତିହାସିକ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରି ଶ୍ରୀମତୀ ସୀତାରମଣ ଏହାକୁ ନିରନ୍ତର ବିକାଶ, ବିବିଧ ସଂଯୋଗୀକରଣ ଦିଗରେ ଏକ ସଫଳ ପଦକ୍ଷେପ ଭାବେ ଅଭିହିତ କରିଛନ୍ତି। ଏତଦ୍ବ୍ୟତୀତ ଏହି 2 ପ୍ରକଳ୍ପ ଆସାମର ସାଂସ୍କୃତିକ ପରିଚୟକୁ ଅଧିକ ସଶକ୍ତ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ବର୍ଷ ଭାରତ ଗସ୍ତ କରିପାରନ୍ତି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଏହି ଗସ୍ତ ଲାଗି ଆଗ୍ରହ ପ୍ରକାଶ କରିବା ଉପରେ ଆଲୋକପାତ କରି ଶ୍ରୀ ଟ୍ରମ୍ପ୍ ତାଙ୍କୁ ଜଣେ ଉତ୍ତମ ବନ୍ଧୁ ଭାବେ ଅଭିହିତ କରିଛନ୍ତି। ଭାରତ ନୂଆଦିଲ୍ଲୀଠାରେ କ୍ୱାଡ୍ ସମ୍ମିଳନୀ ଆୟୋଜନ କରିବ। ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆ, ଜାପାନ ଓ ଯୁକ୍ତରାଷ୍ଟ୍ର ଆମେରିକାର ନେତୃବୃନ୍ଦ ଯୋଗଦେବେ। ତେବେ ଏହି ସମ୍ମିଳନୀର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଗତବର୍ଷ ଏହି ସମ୍ମିଳନୀ ୱିଲମିଂଟନ୍ଠାରେ ଅନୁଷ୍ଠିତ ହୋଇଥିଲା। ପ୍ରସ୍ତାବିତ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମାକୁ ଏକ ସଫଳ ରୂପ ଦେବା ଲାଗି ୟୁରୋପୀୟ ସଂଘର ଏକ ପ୍ରତିନିଧି ଦଳ ଗତ 3 ତାରିଖରୁ ଭାରତ ଆସିଥିଲେ। ଏହି ପ୍ରତିନିଧି ଦଳ ତାଙ୍କର ଭାରତୀୟ ପ୍ରତିପକ୍ଷଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ଗତକାଲି ସମ୍ପନ୍ନ ହୋଇଛି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ମନ୍ତ୍ରଣାଳୟ କହିଛି ଏହାକୁ ଏକ ସମନ୍ୱିତ, ସନ୍ତୁଳିତ ତଥା ଆପୋଷ ଲାଭଦାୟକ ବାଣିଜ୍ୟ ଚୁକ୍ତିନାମାରେ ପରିଣତ କରିବା ଦିଗରେ ଏହି ପ୍ରତିନିଧି ଦଳ ମଧ୍ୟରେ ଆଲୋଚନା କରାଯାଇଛି। ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ ଏ ଦିଗରେ ୟୁରୋପୀୟ ଆୟୋଗଙ୍କ ବାଣିଜ୍ୟ ମହାନିର୍ଦ୍ଦେଶକ ସାବିନେ ୱେର୍ଣ୍ଣାଙ୍କ ସହିତ ବିସ୍ତୃତ ଆଲୋଚନା କରିବା ସହ ଏ ଦିଗରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଛନ୍ତି। ଆର୍ଥିକ ଅଭିବୃଦ୍ଧି ଏବଂ ବିକାଶ ଲକ୍ଷ୍ୟ ହାସଲ ସହିତ ଏକ ସମନ୍ୱିତ ତଥା ସନ୍ତୁଳିତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ କରିବା ଦିଗରେ ଉଭୟ ପକ୍ଷ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ଏତଦ୍ବ୍ୟତୀତ ପୁଞ୍ଜିନିବେଶ, ବାଣିଜ୍ୟ, ସ୍ଥାୟୀ ବିକାଶ, ବାଣିଜ୍ୟ କାରବାରରେ ବୈଷୟିକ ତ୍ରୁଟି ସମେତ ବିଭିନ୍ନ ସେବା ଉପରେ ମଧ୍ୟ ଏହି ଦୁଇ ପ୍ରତିନିଧି ଦଳ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଗରିଆବନ୍ଦ ଧମନ୍ତାରୀ ନୂଆପଡ଼ା ଡିଭିଜନର ଏକ ପ୍ରମୁଖ ମାଓବାଦୀ ସଂଗଠନ ଉଦନ୍ତି ଏରିଆ କମିଟିର ସମସ୍ତ ସକ୍ରିୟ ସଦସ୍ୟ ଗତକାଲି ଛତିଶଗଡ଼ର ରାୟପୁରଠାରେ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏ ସମ୍ପର୍କରେ ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପୁଲିସ୍ ଆଇଜି ଅମରେଶ ମିଶ୍ରଙ୍କ ନିକଟରେ 7 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଏରିଆ କମାଣ୍ଡର ସୁନୀଲ ଓ ସଚିନ ଆରୋରାଙ୍କ ଉପରେ 8 ଲକ୍ଷ ଟଙ୍କା ଲେଖାଏଁ ନଗଦ ରାଶି ପୁରସ୍କାର ଘୋଷଣା କରାଯାଇଥିଲା। ଏହାଛଡ଼ା ଲୁଦ୍ରନ, ବିଦ୍ୟା, ନନ୍ଦିନୀ ଓ ମାଲେସ୍କ ଲାଗି 5 ଲକ୍ଷ ଲେଖାଏଁ ଓ ବଣ୍ଟି ଲାଗି 1 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ବୋଲି ପୁଲିସ୍ କହିଛି। ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ଘଞ୍ଚ ସରଣ୍ଡା ଜଙ୍ଗଲରେ ମଧ୍ୟ ଜାରି ରହିଥିବା ନକ୍ସଲ ବିରୋଧୀ ଅପରେସନ୍ ସମୟରେ ସୁରକ୍ଷା ଦଳକୁ ଏକ ପ୍ରମୁଖ ସଫଳ ମିଳିଛି। ଝାଡ଼ଖଣ୍ଡ ପୁଲିସ୍ ଏବଂ ସିଆର୍ପିଏଫ୍ ପକ୍ଷରୁ ଜରେକେଳା ଥାନା ଅନ୍ତର୍ଗତ କୁଲାପୁବୁର ଅଞ୍ଚଳରେ ମାଓବାଦୀ ଓ ସୁରକ୍ଷା ଦଳ ମଧ୍ୟରେ ଗୁଳି ବିନିମୟ ହୋଇଛି। ପରେ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ସମୟରେ ବହୁ ସଂଖ୍ୟାରେ ଅସ୍ତ୍ରଶସ୍ତ, ବିସ୍ଫୋରକ ଦ୍ରବ୍ୟ ଏବଂ ମାଓବାଦୀ କାର୍ଯ୍ୟ ସମ୍ପର୍କିତ ଅନେକ ଦସ୍ତାବିଜ୍ ମଧ୍ୟ ପୁଲିସ୍ ଜବତ କରିଛି। ପାକିସ୍ତାନ ବେଆଇନ ଭାବେ ଦୀର୍ଘଦିନ ଧରି ଗୋପନୀୟ ପରମାଣୁ କାର୍ଯ୍ୟକଳାପ, ଚୋରା କାରବାର, ଗୁପ୍ତ ଭାଗିଦାରୀ ଏବଂ ବେଆଇନ ରପ୍ତାନୀରେ ଲିପ୍ତ ରହିଥିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅଭିଯୋଗ କରିଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବିଭାଗୀୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଏହି ପ୍ରସଙ୍ଗରେ ପାକିସ୍ତାନ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ଭାରତ ବାରମ୍ବାର ଅଭିଯୋଗ କରିଆସୁଛି। ପୁରୁଷ ଟି20 କ୍ରିକେଟ୍ ସିରିଜ୍ର 5 ଶୃଙ୍ଖଳାର ଅନ୍ତିମ ମ୍ୟାଚ୍ରେ ଆଜି ଭାରତ ବ୍ରିସବେନ୍ଠାରେ ଆୟୋଜକ ଅଷ୍ଟ୍ରେଲିଆକୁ ଭେଟିବ। ଭାରତୀୟ ସମୟ ଅପରାହ୍ନ 2:45ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଗତ 6 ଦିନ ଓଭାଲ୍ଠାରେ ଅନୁଷ୍ଠିତ 4th ଟି20 ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ 48 ପରାସ୍ତ କରି 2-1 ସିରିଜ୍ ଅଗ୍ରଣୀ ରହିଛି। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ଟି ବର୍ଷା ପାଇଁ ବାତିଲ ହୋଇଯାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ଲସ୍ ଆଞ୍ଜେଲସ୍ଠାରେ ଅନୁଷ୍ଠିତ ହେବାକୁ ଥିବା 2028 ଅଲିମ୍ପିକ୍ସ କ୍ରୀଡ଼ା ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ଟି20 କ୍ରିକେଟ୍ ମ୍ୟାଚ୍ ସ୍ଥାନ ପାଇବ। ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଆଇସିସି ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା କ୍ରିକେଟ୍ ଲାଗି 6 ଲେଖାଏଁ ଦଳ ସ୍ଥାନ ପାଇବେ। ମୋଟ 28 ମ୍ୟାଚ୍ ଖେଳାଯିବ। ଜୁଲାଇ 12 29 ତାରିଖ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଏହି କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ। ପଦକ ଲାଗି ମହିଳା ବର୍ଗରେ ଜୁଲାଇ 20 ଏବଂ ପୁରୁଷ ବର୍ଗରେ 29 ତାରିଖ ଦିନ ମ୍ୟାଚ୍ ହେବ। ସମସ୍ତ ମ୍ୟାଚ୍ ଲସ୍ ଆଞ୍ଜେଲସ୍ଠାରୁ 50 ଦୂରରେ ଥିବା ପୋମ୍ନାର ଫେୟାର ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆଙ୍ଗୋଲା ଓ ବୋତ୍ସୁଆନାକୁ ଆଜିଠାରୁ 6 ଗସ୍ତରେ ଯିବେ ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ ଆଜି ବାରାଣସୀରେ 4 ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର କରିବେ ଶୁଭାରମ୍ଭ। ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଆଇନ ସେବା ପ୍ରଦାନ ବ୍ୟବସ୍ଥାର ସଶକ୍ତିକରଣ ସମ୍ପର୍କିତ ଏକ ଜାତୀୟ ସମ୍ମିଳନୀକୁ ମଧ୍ୟ କରିବେ ଉଦ୍ଘାଟନ। ଆସନ୍ତା ବର୍ଷ ଭାରତ ଗସ୍ତ କରିପାରନ୍ତି ବୋଲି ଆମେରିକା ରାଷ୍ଟ୍ରପତିଙ୍କ ସୂଚନା। ଏବଂ ପୁରୁଷ ଟି20 କ୍ରିକେଟ୍ ସିରିଜ୍ର ଅନ୍ତିମ ମ୍ୟାଚ୍ରେ ଆଜି ଭାରତ ବ୍ରିସବେନ୍ଠାରେ ଭେଟିବ ଆୟୋଜକ ଅଷ୍ଟ୍ରେଲିଆକୁ। ସମ୍ବାଦ ଶେଷ ହେଲା।